ହ୍ୟାଲୋ, ମୁଁ ରଙ୍ଗମାଟିଆ ଉପର ସାହି 9 ନମ୍ବର ୱାର୍ଡରୁ କୁଶଲତା ଦାସ କହୁଛି। ଆମର ସମସ୍ୟା ହେଉଛି ଆମ ସାହିର ଯୋଉ ସବୁ ଅଳିଆ ଆବର୍ଜନା କରୁଛନ୍ତି, ଯୋଉ ଗୋବର ଗୁଡାକ ଆଣିକି ଡ୍ରେନରେ ସବୁ ପୁରଉଛନ୍ତି, ଅଳିଆ ଗୋବର ସବୁ ପୁରଉଛନ୍ତି, ଆମର ସେଥିପାଇଁ ବହୁତ ଅସୁବିଧା ହେଉଛି। ଆଜି ଆମର ମିଟିଂରେ ସବୁ ୱାର୍ଡରୁ ସବୁ ଆସିଥିଲେ, ସେ କହିଲେ ଯେ ନାଇଁ ଆମେ ତ ଆମ ସମସ୍ୟା ଦୂର କରିବୁ, ସବୁ ଠିକ୍ ହବ, ଆଉ କଥାରେ ଆମେ ସବୁ ଇଏ କରି ରହିବୁ।